आकाशवाणी संवाद पढ़ुछंती प्रज्ञा परिमिता जेना। जम्मु काश्मीर विधानसभा निर्वाचन द्वितीय पर्याय भोट ग्रहण में आज दिन गोटाए सुधा प्राय 37% मतदान। मेक इन इंडिया दशंधि पूर्ति अवसर में संतोष व्यक्त कले प्रधानमंत्री नरेन्द्र मोदी, कहिले आत्मनिर्भर और विकसित भारत लागि संस्कारधर्मी पदक्षेप जारी रहिबो। 2030 सुद्धा एड्स रोग मूलोत्पाटन पर भारत प्रतिश्रतिबद्ध, सूचना देले केन्द्र स्वास्थ्य राष्ट्रमंत्री अनुप्रिया पटेल। पंडित दीनदयाल उपाध्याय जन्मवार्षिकी अवसर में प्रधानमंत्री, स्वराष्ट्रमंत्री और प्रतिरक्षा मंत्री श्रद्धांजलि। वाकफ संशोधन बिल समीक्षा पर गठित पार्लियामेंटर जुग्म कमिटि आसंता शीतकालीन अधिवेशन रिपोर्ट प्रदान कर, कहिले केन्द्र संख्यालघु व्यापार मंत्री। जम्मू काश्मीर में आज द्वितीय पर्याय निर्वाचन में दिन गोटाए सुधा प्राय 37% मतदान होता जमापड़। भोटदाता आग्रह सहित भोट देवाई बूथ निकटने अपेक्षा कर रही आकाशवाणी संवाददाता पक्ष सूचना दी। सकाळ 7:00 आरंभ हो भोट ग्रहण में प्राय 25 लाख ऊर्ध्व भोटर अंशग्रहण कर 249 जन प्रार्थी भाग्य निर्धारण करेंगे। एहि पर्याय 6 जिल्ला अंतर्गत 26 विधानसभा निर्वाचन मंडल 3502 मतदान केन्द्र में भोट ग्रहण अनुष्ठित होछे। जम्मू काश्मीर में मुक्त, अबाध और निरपेक्ष निर्वाचन निमन्ते निर्वाचन कमिशन पक्ष व्यापक व्यवस्था ग्रहण करोट पर्यायर भोट ग्रहण कर। चलित मास 18 तारीख अनुष्ठित होता प्रथम पर्याय निर्वाचन में प्राय 61% मतदान होता रेकर्ड कर। आसंता मास पहिलारे हेबाकु थिबा तृतीय पर्याय निर्वाचन 40 विधानसभा निर्वाचन मंडल अनुष्ठित हेबो। अक्टोबर 8 तारीख भोट गणति फलाफल घोषणा करा जिवो। प्रधानमंत्री नरेन्द्र मोदी जम्मू काश्मीर द्वितीय पर्याय निर्वाचन में बहुसंख्यारे मतदान करने पर भोटदाता अनुरोध कर। गणतंत्र को सुदृढ़ करने दिगरे भोटदाता गुरुत्वपूर्ण भूमिका रही से कहते। सामाजिक गणमाध्यम पोस्ट कर प्रधानमंत्री चलित थर प्रथम थर लगे भोट दे युव भोटर शुभेच्छा जनाई। भारत सरकार महत्वाकांक्षी अभियान मेक इन इंडिया को आज 10 वर्ष पूरी। एहि अवसर में प्रधानमंत्री नरेन्द्र मोदी संतोष व्यक्त कर। सामाजिक गणमाध्यम पोस्ट कर से कहते मेक इन इंडिया 140 कोटी भारतीय आशा पूरण कर यह देश को निर्माण और अभिनवत्व क्षेत्र में एक शक्तिकेन्द्र रूपांतरित कर। सब् संभाव्य उपाय अवलम्बन कर मेक इन इंडिया को सफल करने दिगरे सरकार प्रतिबद्धता को से दोहराई। समय मध्य विभिन्न क्षेत्र में ानी वृद्धि पाइथिबारु अर्थनीति सुदृढ़ हो पारिथिबा उल्लेखनीय घटना बोली प्रधानमंत्री कहिछन्ति। गत एक दशंधि धरि जेउमाने मेक इन इंडिया अभियान को सफल करिबा लागि निरंतर प्रयास करिचलिछन्ति सेमानकु श्री मोदी शुभेच्छा जनाइछन्ति। आगकु एही अभियान को त्वरान्वित करिबा दिगरे सरकार सब् प्रकार प्रोत्साहन जगाइ देउछन्ति। देशकु आत्मनिर्भर और विकसित भारत में परिणत करिबा लागि भारत नेउथवा प्रत्येकटि संस्कारधर्मी पदक्षेप जारी रहे बोली प्रधानमंत्री कहिछन्ति। मेक इन इंडिया पदक्षेप 2014 सेप्टेम्बर 25 तारीख आरंभ होबा परे भारत विश्वर द्वितीय सर्वबृहत मोबाइल निर्माता हेबार गौरव अर्जन करिछि। एथिसहित मोबाइल आमदानी 85% ह्रास पाइछि बोले प्रधानमंत्री कहिछन्ति। उत्पाद भित्तिक प्रोत्साहन योजना जकु विभिन्न क्षेत्र में 1,28,000 कोटी टंका विनियोग करिछि। गत दशंधिरे भारत प्रति घंटे गोटी स्टार्टअप्र शुभारंभ करिथिया बेले 15 लाख निजुक्ति सुजोग सृष्टि करिबारे सक्षम होइछि। कोविड टीका उद्भावन करी भारत केवल जे विश्वस्तर में मान्यता हासिल करिछि ताहा नुहे, एहा एक अग्रणी राष्ट्र भाबे स्वीकृति लाभ करिछि। विश्व को 50% कोविड टीका जोगाइबारे भारत उल्लेखनीय सफलता हासिल करिछि। अनुरूप भावे भारत स्वदेशी ज्ञानकौशल निर्मित सेमी हाईस्पीड ट्रेन वंदे भारत चलाई जोगाजोग क्षेत्र में एक माइलखुंट स्थापन करिछि। यूपीआई जरियारे डिजिटल पेमेंट क्षेत्र को व्यवस्थित करी भारत विश्वर डिजिटल पेमेंट मंच में निजर स्वतंत्र स्थिति बजाय रखे सक्षम हो प्रधानमंत्री कहते। स्वास्थ्य और परिवार कल्याण राष्ट्रमंत्री अनुप्रिया पटेल कहिछन्ति 2030 सुद्धा एचआईवी और एड्स भली रोगर संपूर्ण विनाश कराजाई जातिसंघर दीर्घस्थायी विकास लक्ष्य को पूरण करने लगी भारत प्रतिश्रतिबद्ध। जातिसंघ साधारण सभार 79वां अधिवेशन उद्बोधन दे श्रीमती पटेल कहिछन्ति एचआईवी ଓ ଏଡ୍ସର ମୁକାବିଲା ନିମନ୍ତେ ଭାରତ ବିଶ୍ୱର ସର୍ବାଧିକ ଔଷଧ ଯୋଗାଣକାରୀ ରାଷ୍ଟ୍ର। ଭାରତ ପ୍ରାୟ 70%ରୁ ଉର୍ଦ୍ଧ୍ୱ ବିଶ୍ୱଶ୍ରେଣୀ ଔଷଧ ଯୋଗାଇବାରେ ସମର୍ଥ ହୋଇପାରିଛି। ଶ୍ରୀମତୀ ପଟେଲ କହିଛନ୍ତି ଦେଶରେ 3 କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କ ମାଗଣାରେ ଏଚ୍ଆଇଭି ଏବଂ ସିଫିଲ୍ସ ଟେଷ୍ଟ କରାଯାଉଛି। ସେହିପରି ବାର୍ଷିକ 1 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଆଣ୍ଟି ରିଟ୍ରୋ ଭାଇରାଲ୍ ଔଷଧ ପ୍ରଦାନ କରାଯାଉଛି। ବାର୍ଷିକ ଏଚ୍ଆଇଭି ସଂକ୍ରମଣ ରୋଗୀଙ୍କ ସଂଖ୍ୟା 2010 ପରଠାରୁ 44% ହ୍ରାସ ପାଇଛି। ସମଗ୍ର ବିଶ୍ୱରେ ମଧ୍ୟ ସଂକ୍ରମଣ ରୋଗୀଙ୍କ ହାର 39% ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି ଏଚ୍ଆଇଭି ଏବଂ ଏଡ୍ସ ନିୟମ 2017 ଆଧାରରେ ଏଚ୍ଆଇଭି ନିରାକରଣ ନୀତିକୁ ପ୍ରୋହାହିତ କରିବା ଏବଂ ଏ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ ଲାଗି ସମସ୍ତ ରାଜ୍ୟ ଅମ୍ବୁଡ୍ସମ୍ୟାନ୍ ନିଯୁକ୍ତ କରିବା ଲାଗି କହିଛନ୍ତି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ତୋଦୟ ଚିନ୍ତାଧାରା ବିଶିଷ୍ଟ ଜାତୀୟତାବାଦୀ ନେତା ତଥା ଚିନ୍ତାନାୟକ ଦୀନଦୟାଲଙ୍କର ଥିଲା। ବିକଶିତ ଭାରତ ଗଠନ ଦିଗରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ସେବା ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଣ୍ଡିତ ଦୀନଦୟାଲଙ୍କୁ ଜଣେ ଦେଶପ୍ରେମୀ, ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଭାବେ ଅଭିହିତ କରି ତାଙ୍କର ଅନ୍ତୋଦୟ ଚିନ୍ତାଧାରା ସାମାଜିକ ସଂହତିକୁ ସୁଦୃଢ଼ କରିପାରିଛି ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପଣ୍ଡିତ ଦୀନଦୟାଲଙ୍କ ନୂତନ ଅର୍ଥନୈତିକ ଦର୍ଶନ ଭାରତକୁ କେବଳ ନୂତନ ଦିଗ୍ଦର୍ଶନ ଦେବାରେ ସଫଳ ହୋଇଛି ତାହା ନୁହେଁ, ସମଗ୍ର ବିଶ୍ୱ ପାଇଁ ମଧ୍ୟ ଏହା ଉପଯୋଗୀ ହୋଇପାରିଛି। ପଣ୍ଡିତ ଦୀନଦୟାଲଙ୍କ ଚିନ୍ତାଧାରା ଏବଂ ତାଙ୍କର ଜୀବନଶୈଳୀ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବାରେ ସହାୟକ ହେବ ବୋଲି କହିଛନ୍ତି। ୱାକଫ ସଂଶୋଧନ ବିଲ୍ର ସମୀକ୍ଷା ପାଇଁ ଗଠିତ ପାର୍ଲାମେଣ୍ଟର ଯୁଗ୍ମ କମିଟି ଆସନ୍ତା ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ରିପୋର୍ଟ ପ୍ରଦାନ କରିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଶାବ୍ୟକ୍ତ କରିଛନ୍ତି। କମିଟି ଏ ସଂକ୍ରାନ୍ତରେ ଅଦ୍ୟାବଧି 1 କୋଟିରୁ ଅଧିକ ପ୍ରସ୍ତାବ ଗ୍ରହଣ କରିସାରିଛି। ମୋଦିଙ୍କ ତୃତୀୟ ପାଳିର ସରକାର 100 ଦିନର ସଫଳତା ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ୱାକଫ ସଂଶୋଧନ ନେଇ କମିଟି ବିଭିନ୍ନ ସରକାରୀ ଏବଂ ସାମାଜିକ ସଂଗଠନଠାରୁ ପ୍ରସ୍ତାବ ଓ ପରାମର୍ଶ ଗ୍ରହଣ କରି ତାହା ଉପରେ ବିଚାର ବିମର୍ଶ ଜାରି ରଖିଛି। ୱାକଫ ବିଲ୍ ଉପରେ ପୂର୍ବରୁ ସଂଶୋଧନ ହୋଇଥିଲେ ମଧ୍ୟ ଏବେ ତାହା ଉପରେ ବ୍ୟାପକ ଧରଣର ବିଚାର ବିମର୍ଶ ଚାଲୁଥିବାରୁ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ସେ କହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ମଙ୍ଗଳ ପାଇଁ ମୋଦି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଉତ୍ତମ ସୁଯୋଗ ଦେବା ଲାଗି ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ ଯୋଜନା ହାତକୁ ନିଆଯାଇଛି। ମୋଦି ସରକାରଙ୍କ 100 ଦିନର କାର୍ଯ୍ୟକ୍ରମ ଭିତରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଚଳିତ ବର୍ଷ ଦିଲ୍ଲୀ ହାଟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରି ସଂଖ୍ୟାଲଘୁ କାରିଗରଙ୍କ ସାମଗ୍ରୀ ପ୍ରଦର୍ଶନ କରିଛି, ଫଳରେ ସେମାନେ ସେମାନଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ଭିତ୍ତିକ ସାମଗ୍ରୀ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ମଞ୍ଚ ପାଇପାରିଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। 2024-25 ଆର୍ଥିକ ବର୍ଷରେ 2,50,000 ହିତାଧିକାରୀଙ୍କୁ 1,000 କୋଟି ଟଙ୍କା ଆର୍ଥିକ ସୁବିଧା ଯୋଗାଇଦେବାରେ ସରକାର ସଫଳ ହୋଇଛନ୍ତି। ହଜ୍ ଯାତ୍ରା ସମ୍ଭନ୍ଧରେ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ହଜ୍ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ହଜ୍ ସୁବିଧା ଆପ୍ ଶୁଭାରମ୍ଭ କରିଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏମ୍ଏସ୍ ରାମଚନ୍ଦ୍ର ରାଓ ଆଜି ଶପଥ ନେଇଛନ୍ତି। ରାଞ୍ଚସ୍ଥିତ ରାଜଭବନଠାରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାଙ୍କ କ୍ୟାବିନେଟ୍ର ସଦସ୍ୟଗଣ, ବିଚାରପତି ବୃନ୍ଦ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡରେ ବିଧାନସଭା ଦାୟିତ୍ୱରେ ଥିବା ବିଜେପିର ହେମନ୍ତ ବିଶ୍ୱଶର୍ମା କହିଛନ୍ତି ବିଜେପି ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ଏବଂ ଏଜେଏସ୍ୟୁ ସହ ମିଶି ନିର୍ବାଚନ ଲଢ଼ିବ। ଆସନ ବୁଝାମଣା ନେଇ କୌଣସି ମତପାର୍ଥକ୍ୟ ନାହିଁ ବୋଲି ଶ୍ରୀ ଶର୍ମା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣରେ ଆଜି ଦିନ ଗୋଟାଏ ସୁଦ୍ଧା ପ୍ରାୟ 37% ମତଦାନ। ମେକ୍ ଇନ୍ ଇଣ୍ଡିଆର ଦଶନ୍ଧି ପୂର୍ତ୍ତି ଅବସରରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଆତ୍ମନିର୍ଭର ଓ ବିକଶିତ ଭାରତ ଲାଗି ସଂସ୍କାରଧର୍ମୀ ପଦକ୍ଷେପ ଜାରି ରହିବ। 2030 ସୁଦ୍ଧା ଏଡ୍ସ ରୋଗ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଏବଂ ୱାକଫ ସଂଶୋଧନ ବିଲ୍ର ସମୀକ୍ଷା ପାଇଁ ଗଠିତ ପାର୍ଲାମେଣ୍ଟର ଯୁଗ୍ମ କମିଟି ଆସନ୍ତା ଶୀତକାଳୀନ ଅଧିବେଶନରେ ରିପୋର୍ଟ ପ୍ରଦାନ କରିବ, କହିଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।